ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ପାଳନ କରୁଛି ଆଜି ତା'ର 77ତମ ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀମନ୍ଦିରରେ ଓଡ଼ିଆ ନବବର୍ଷର କ୍ୟାଲେଣ୍ଡରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ନେଇ ଆଜି ପାଳନ କରାଯାଉଛି ଆମ ରୁଚି ଆମ ଖାଦ୍ୟ ଶୀର୍ଷକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଓ ବର୍ଷା ସମ୍ଭାବନା। ରାଜଧାନୀ ଭୁବନେଶ୍ୱର ଆଜି ତା'ର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜଧାନୀ ଶିଳାନ୍ୟାସ ଫଳକ ଓ ଓଡ଼ିଶା ବିଧାନସୌଧ ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ଓ ପତାକା ଉତ୍ତୋଳନ କରିଛନ୍ତି। ରାଜଧାନୀର ବିଷୟବସ୍ତୁକୁ ନେଇ ଜୟଦେବ ଭବନରେ ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପଠାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ 13 ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ 2025 ପ୍ରଦାନ କରାଯିବ। ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରବାସୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ 1948 ଏପ୍ରିଲ 13 ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱରକୁ ଓଡ଼ିଶାର ନୂଆ ରାଜଧାନୀ ଭାବେ ଗଢ଼ି ତୋଳିବା ପାଇଁ ଶିଳାନ୍ୟାସ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ 1946 ସେପ୍ଟେମ୍ବର 30 ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରାଇ ଭୁବନେଶ୍ୱରକୁ ରାଜଧାନୀ କରିବା ପାଇଁ ଗୃହରେ ଅନୁମୋଦନ କରାଯାଇଥିଲା। ବର୍ତ୍ତମାନ ଭୁବନେଶ୍ୱର ସହର 77 ବର୍ଷ ଅତିକ୍ରମ କରି 78 ବର୍ଷରେ ପଦାର୍ପଣ କରିବା ସହିତ ଦେଶର ଏକ ଅଗ୍ରିମ ସହର ଭାବେ ପ୍ରତିଷ୍ଠା ଅର୍ଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ଓଡ଼ିଆ ନବବର୍ଷ କ୍ୟାଲେଣ୍ଡରର ଲୋକାର୍ପଣ କରିଛନ୍ତି। ଶ୍ରୀମନ୍ଦିର ସୁଦୃଶ ସୂଚନା ପୁସ୍ତିକାର ମଧ୍ୟ ଲୋକାର୍ପଣ ହୋଇଛି। ଆସନ୍ତାକାଲି ପଣା ସଂକ୍ରାନ୍ତି ଅବସରରେ ଓଡ଼ିଆ ନବବର୍ଷ ପାଳନ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ସମସ୍ତ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ନୂଆ ଓଡ଼ିଆ ବର୍ଷର କ୍ୟାଲେଣ୍ଡର ଆଜି ଲୋକାର୍ପଣ ହୋଇଛି। ଏଣୁ ଆମେ ଯେଉଁ ଆମର ଓଡ଼ିଆର ଯେଉଁ କ୍ୟାଲେଣ୍ଡରକୁ ନେଇ ଆମର ବର୍ଷ ତମାମର ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ଉତ୍ସବ, ବ୍ରତ ଏବଂ ସମସ୍ତ ଆମର ଶୁଭ କାର୍ଯ୍ୟ ଯାହା ବି କରାଯାଏ ସେଇ ଆମର ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆମେ ପାଳନ କରୁ। ଓଡ଼ିଆ ନବବର୍ଷ ପାଳନ କରିବାର ଇଏ ପରମ୍ପରା ସ୍ୱତନ୍ତ୍ର ଅଛି, ସେଥିରେ କୌଣସି ପ୍ରକାରର ଏସବୁ ଜାରି ହେବାର ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଖୁବ୍ ଶୀଘ୍ର ପରିଚାଳନା କମିଟି ଗଠନ କରାଯାଇ ନାଟମଣ୍ଡପ ଭିତରେ ଥିବା କିଛି ହୁଣ୍ଡିକୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରାଯାଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେଡ୍ କରାଯାଇଛି। ଦିବ୍ୟାଙ୍ଗ ଓ ବରିଷ୍ଠଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମରାମତି କାର୍ଯ୍ୟ ଶେଷ ହେବା ପରେ ମୂଲ୍ୟବାନ ରତ୍ନର ଗଣତି ମଣତି ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀଠାରେ ଅନୁଷ୍ଠିତ ବିଜେପି ସାଂସଦ ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରର ଆଜି ଉଦ୍ଯାପନୀ ଦିବସ। ତୃଣମୂଳ ସ୍ତରରେ ଦଳ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ, ସରକାରଙ୍କ ଯୋଜନାଗୁଡ଼ିକୁ ଲୋକାଭିମୁଖୀ କରିବା ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯାଉଛି। ଦଳର ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ସହ ସଂଗଠନ ସମ୍ପାଦକ ବି ସତୀଶ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ସରକାରଙ୍କ ଯୋଜନାଗୁଡ଼ିକର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି 4 ସୂତ୍ରରେ ପ୍ରଶିକ୍ଷଣ ଦେଉଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ପକ୍ଷ 2025 ପାଳନର ତ୍ରୟୋଦଶ ଦିନରେ ଆଜି ଆମ ରୁଚି ଆମ ଖାଦ୍ୟ ଶୀର୍ଷକ ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଓଡ଼ିଶାର ଖାଦ୍ୟ ଏବଂ ଓଡ଼ିଆ ଲୋକମାନଙ୍କର ପସନ୍ଦକୁ ନେଇ ବିଭିନ୍ନ ଖାଦ୍ୟ ଉପରେ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ରୁଚି ଆମ ଖାଦ୍ୟ ଦିବସ ଅଭିଯାନରେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅଭିଯାନରେ ସାମିଲ ହୋଇ ଓଡ଼ିଶାର ଖାଦ୍ୟ ପରମ୍ପରାକୁ ବଜାୟ ରଖିବା ସହ ଆମ ଖାଦ୍ୟ ଓ ଆମ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ପୌରପାଳିକାର ମିଳିତ ସହଯୋଗରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାପାଳ ଦିଲୀପ ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜିଲ୍ଲାପାଳ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ପାରମ୍ପରିକ ଖାଦ୍ୟ ଉତ୍ସବ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସହରାଞ୍ଚଳର 10 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଓ ପ୍ରଦର୍ଶନ କରିଥିଲେ। ପାରମ୍ପରିକ ଖାଦ୍ୟ ସାମଗ୍ରୀର ପୁନଃଚଳନ ସହ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଶୃଙ୍ଖଳକୁ ଆପଣାଇବା ଓ ନିଜ ସଂସ୍କୃତିକୁ ବଜାୟ ରଖିବାକୁ ଉପଜିଲ୍ଲାପାଳ ସୌମ୍ୟରୂପା ରଥ ଆହ୍ୱାନ କରିଥିଲେ।
ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ଏହି ସୁବର୍ଣ୍ଣପୁର ଜିଲ୍ଲାରେ ଆମେ ସୋନପୁର ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ଆମେ ଗୋଟେ ପାରମ୍ପରିକ ଖାଦ୍ୟର ଗୋଟେ ସମ୍ଭାର ପାଇଛୁ। ବର୍ତ୍ତମାନ 10 ଏସ୍ଏଚ୍ଜି ଗ୍ରୁପ୍ ଏଠାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିକି ଆଣିଛନ୍ତି, ଯେଉଁଗୁଡ଼ିକ କି ପାରମ୍ପରିକ ଖାଦ୍ୟ, ଏବଂ ଏହା ଯଦି ଖାଇବେ ପିଲାମାନଙ୍କର ପୁଷ୍ଟି ସାଧନ ହେବା ସଙ୍ଗେ କୌଣସି ପ୍ରକାର ଅପୁଷ୍ଟିକର ତାଙ୍କର ରୋଗ ମଧ୍ୟ ହେବ ନାହିଁ, ଆଉ ଆମେ ଧୀରେ ଧୀରେ ଏଗୁଡ଼ିକ ଆମେ ପ୍ରମୋଟ୍ କରିବା ଉଚିତ।
କଳାହାଣ୍ଡି ଜିଲ୍ଲା ସଦର ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆମ ରୁଚି ଆମ ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଯୋଗଦେଇ ପାରମ୍ପରିକ ଖାଦ୍ୟର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟପାଳ ହରିବାବୁ କମ୍ବମ୍ପାଟି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମ୍ପେଟା ସ୍ଥିତ ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ଅଲିଭ୍ ରିଡ୍ଲେ ଶାବକମାନେ ସମୁଦ୍ର ମୁହାଁ ଦୃଶ୍ୟକୁ ସେ ଦେଖିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡିଏଫ୍ଓ ସନ୍ନିଗ୍ ଖୋକରଙ୍କ ସମେତ ବହୁ ଅଧିକାରୀମାନେ ରାଜ୍ୟପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର 2026 ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଏହି ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦ୍ମ ପୁରସ୍କାର ପାଇଁ ଆବେଦନ ଓ ସୁପାରିଶର ଶେଷ ତାରିଖ ଜୁଲାଇ 31 ତାରିଖ ରଖାଯାଇଛି। ଅସାଧାରଣ କାର୍ଯ୍ୟ ଓ ବିଶେଷ କ୍ଷେତ୍ରରେ ସେବା ପାଇଁ 1954 ମସିହାରୁ 3 ଶ୍ରେଣୀରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ଦିଆଯାଉଛି। କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସାର୍ବଜନିକ ମାମଲା, ସମାଜସେବା, ବ୍ୟବସାୟ ଓ ଉଦ୍ୟୋଗ ଭଳି କ୍ଷେତ୍ରରେ ବିଶେଷ ସେବା ଓ ଅସାଧାରଣ ଉପଲବ୍ଧି ପାଇଁ ଏହି ପୁରସ୍କାର ଦିଆଯାଉଛି। ଗତ ଆର୍ଥିକ ବର୍ଷ 2024-25ରେ ଆୟକର ରିଟର୍ଣ୍ଣ ଦାଖଲରେ ରେକର୍ଡ ସଂଖ୍ୟକ ବୃଦ୍ଧି ପାଇଛି। ଗତ ମାର୍ଚ୍ଚ ମାସ 31 ତାରିଖ ସୁଦ୍ଧା 9,19,00,000 ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିବା ନେଇ ସରକାରୀ ସୂତ୍ରରୁ ଜଣାପଡ଼ିଛି। 2024 ମସିହାରେ 8,52,00,000 ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ମହାରାଷ୍ଟ୍ର ସର୍ବାଧିକ 1,39,00,000 ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। 5-10 କୋଟି ଆୟକାରୀଙ୍କ ସଂଖ୍ୟା 16,797 ଥିବାବେଳେ 2,97,00,000 ଲୋକ 1-5 କୋଟି ଟଙ୍କା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ କପାମଣ୍ଡିରେ ସାନଖେମୁଣ୍ଡି, କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡିର କୃଷକ ସାଥୀଙ୍କୁ ନେଇ ଏକ କୃଷି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ଓ ଉଦ୍ୟାନ ବିଭାଗ ଅଧୀନରେ ଥିବା ସମସ୍ତ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ଓ ଚାଷୀଙ୍କୁ ବିଭିନ୍ନ ଚାଷ ପ୍ରଣାଳୀ ସମ୍ପର୍କରେ ଏହି ବୈଠକରେ ସଚେତନ କରାଯାଇଥିଲା। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ପାଇଁ ଦରଖାସ୍ତ ଆବେଦନ ଜାରି ରହିଛି। ଆବେଦନକାରୀମାନେ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ଜରିଆରେ ଆବେଦନ କରିପାରୁଛନ୍ତି। ଢେଙ୍କାନାଳ ଆଇଆଇଏମ୍ସି କେନ୍ଦ୍ର ବ୍ୟତୀତ କଟକ ବକ୍ସିବଜାରସ୍ଥିତ ସିବିଏଫ୍ସି କାର୍ଯ୍ୟାଳୟ, ଭୁବନେଶ୍ୱର ପିଆଇବି କାର୍ଯ୍ୟାଳୟଠାରେ ଆବେଦନ ପାଇଁ ଫର୍ମ ଉପଲବ୍ଧ ହେଉଛି। ଚଳିତ ମାସ 30 ତାରିଖ ଆବେଦନର ଶେଷ ଦିନ। ଚଳିତ ବର୍ଷ ମୌସୁମୀ ଋତୁରେ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗର ତାପମାତ୍ରା ସ୍ୱାଭାବିକ ରହିବା ନେଇ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷାର ପରିମାଣ କମିବ, ହେଲେ ଅକ୍ଟୋବର ମାସରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ। ଅନ୍ୟପକ୍ଷରେ ଆସନ୍ତା ସପ୍ତାହ ଶେଷ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ଆଜି ଏବଂ ଆସନ୍ତାକାଲି ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଝଡ଼ ତୋଫାନ ଏବଂ ବର୍ଷାର ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ପାଳନ କରୁଛି ଆଜି ତା'ର 77ତମ ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀମନ୍ଦିରରେ ଓଡ଼ିଆ ନବବର୍ଷର କ୍ୟାଲେଣ୍ଡରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ନେଇ ଆଜି ପାଳନ କରାଯାଉଛି ଆମ ରୁଚି ଆମ ଖାଦ୍ୟ ଶୀର୍ଷକ କାର୍ଯ୍ୟକ୍ରମ ଏବଂ ରାଜ୍ୟର ଉପକୂଳ ଓ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଓ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।